ନିତ୍ୟାନନ୍ଦ ମହାପାତ୍ରଙ୍କର ଏକ ସ୍ମରଣୀୟ ଲେଖା ଅନ୍ଧର ଅହମିକା। ସୌରୀ ପାଇକରାଏ ସେମିତି ଖୁଣ୍ଟଟା ପରି ବସିଛି, ହୁଙ୍କୁ ନାହିଁ କି ଚଙ୍କୁ ନାହିଁ। ଗଲା ଦୁଇ ତିନି ଦିନ ହେବ ଅନବରତ ଝଡ଼ି ବର୍ଷା ଗାଜି ଦେଇଯାଉଛି। ଭଦୁଆ ମାସ ଶେଷ ମୁଣ୍ଡରେ ଧାରାଶ୍ରାବଣ ଅଜାଡ଼ି ପଡ଼ିଲା କି ଅକାଳ କଥା। ଦାଣ୍ଡରେ ସୁଅ ଚାଲିଛି, ପୁରୁଣା ଦରମଲା ତାଳଗଛଟାଏ ତଳ ଆଡ଼ୁ ଫାମ୍ପରା ଧରିଥିଲା କି କ'ଣ ଗଡ଼ି ପଡ଼ିଲା। ତାରି ଉପରେ ବାୟା ଚଢ଼ି ବସା, ବା କଲେ ବସା ଦୋଲୁ ଥାଏ। ଆଜି ତଳେ ପଡ଼ିଛି ଛିନ୍ ଛତ, ଅଣ୍ଡା କେଇଟି ଛତୁ ହୋଇଯାଇଛି। ଚଡ଼କ ପଡ଼ି ମିଶ୍ର ଘର ନଡ଼ିଆ ଗଛଟା ଜଳିଗଲା। ବୁଢ଼ା ପାଇକରା ଖୁଣ୍ଟଟା ପରି ଚାହିଁଛି, ଦମ୍ଭିଲା ବୁଢ଼ା। ବୟସ 60 କି 65 ହେବ, ବୁଢ଼ା ଏବେ ବି ମଜବୁତ ଅଛି। ଏମିତି ଝଡ଼ କାହିଁ ଦେଖାନଥିଲା ସାଆନ୍ତେ, ସଦେଇ ପକ୍ଷା ମୁଣ୍ଡରେ ପକାଇ କହି କହି ଯାଉଥାଏ, ହଁ ଦକ୍ଷିଣା ପକାଇଲାଣି, ବ୍ରାହ୍ମଣ ବରଷା ବଢ଼ି କୁଆଡ଼େ ଛାଡ଼ି ପଳାଇବେ। ଆମ ସାହିର ଗୌରା ଚେମା ସରିତାଙ୍କ ଘର କାନ୍ଥ ସବୁ ପଡ଼ିଗଲା, ଏ ଯେଉଁ ତୁଫାନ ପିଟୁଛି। ଧରମ ଜେନା କହିଗଲା, ଯାଉ ଏମିତି କେତେ ଯିବ, ପୁଣି ନୂଆ ତୋଳେଇ ନେବେ। କି ଘର ଯେ, କ'ଣ ଘରକୁ ଲେଖା, ଏକା ଦିନକେ ମନ କଲେ ଦୁଇଟା ଘର ହେଇଯିବ। ଘର ତ ସୌରୀ ପାଇକରାର ଘର, ଯାହାକୁ କହନ୍ତି ଘର। 10-5 ଗାଁରେ ଏମିତି ଘର ଖଣ୍ଡେ କାହାରି ନଥିବ। ବାପ ଦାଦି ଶପଥ ଶପଥାଣି ଭୋଗ କଲେଣି ଏଇ ଢିହ ଖଣ୍ଡିକ, ତାରି ଉପରେ କେତେଥର କାନ୍ଥ ଉଠିବଣି। କେତେ ବର୍ଷ ବର୍ଷ ପରେ ବର୍ଷ ଅସୁମାରି ଛାଉଣି ସରିବଣି, କେଉଁ ଅମଳର କିଏ କହିବ। ଏଇ ବର୍ଷ ସୌରୀ ଇଟା ପକାଇ ପକ୍କା କାନ୍ଥ ଉଠେଇଛି, ରୋଜଗାରିଆ ପୁଅ, ତାର କ'ଣ ହେବ, କିଛି ହେବ ନାହିଁ। ଗାଁ ଗୋଟାକ ଯାକ ଭାସିଗଲେ ବି ତା ଘର ଥିବ। ନୂଆ ଘରର ନିଆଁ ଦେଲାବେଳେ ପୁଅର ମନ ମାନିଲା ନାହିଁ ପୁରୁଣା ଖଞ୍ଜାରେ, ପଇସା ତ ତାରି, ପୁଅ କଥା ରହିଲା। ଘରଟାଏ ତୋଳାଗଲା ବଙ୍ଗ୍ଲୋ ପ୍ୟାଟର୍ନରେ। ବୁଢ଼ାର ମନ ରଖିବା ପାଇଁ ଛଟପଟ ପାରିଛିତଟାଏ ବୁଲି ଆସିଲା ଖାଲି, ଆବୁରୁ ରହିବ ମାଇପେ ଚଳପ୍ରଚଳ ହେବେ। ମାଟି ଘର ଯାଇ ପକ୍କା ଘର ହେଇଛି, ହେଲେ ଛଣ ଛୁଆଣି, ଯେଉଁ ଛପରକୁ ସେଇ ଛପର, ଛୋଟ ଛୋଟ ଘରଗୁଡ଼ାକ ଫଇଲାତ ହେଉଛି। ଖାଲି ଯାହା ଭାଗବତ ଗାଦିଟା ଏତେ ବଡ଼ ଗୋଟାଏ ଘର ମାଡ଼ି ବସିଥିଲା, ତା ପାଇଁ କି ଛୋଟ ଚୋର କୋଠରୀଟିଏ ହେଇଛି ପକ୍କାରେ, ଖରାତରା ପାଣି ପବନରୁ ଫାରିକିତି। ବୁଢ଼ା ମନେ ମନେ ମାଟି ଘରକୁ ଉଠି ଠାକୁର ପକ୍କା ଘରେ ରହିଲେ ଏଣିକି ତାଙ୍କ କଥା ସେ ଜାଣନ୍ତି। ପୁଅ ମନେ ମନେ ଏଡ଼େ ବଡ଼ ଘରଟାଏ ଅକାରଣରେ ପୁରୁଣା ଉଇଖିଆ ତାଳପତ୍ର ଗୁଡ଼ାକ ମାଡ଼ି ବସିଥିଲା, ଅସନା ଅବର୍ଜ୍ୟରୁ ରକ୍ଷା ମିଳିଲା। ଘର ବଢ଼ିଲା, ଘର କରଣା ବି ବଢ଼ିଲା, ତା ସାଙ୍ଗରେ ମାଟି କାନ୍ଥର ଛୋଟ ଠଣାଟି ମଧ୍ୟ ବଢ଼ି ବଢ଼ି ବିଶାଳ କାନ୍ଥ ଆଲମାରିର ରୂପ ନେଇଛି। ବୁଢ଼ୀ ସାଆନ୍ତେ ଯାବତ ଦିଅ ଦେଉଣୀଙ୍କ ଧଣ୍ଡା ତୁଳସୀ ଏକାକାର ହୋଇ ପଡ଼ିଥାଏ, ତାରି ଭିତରେ କାଇଁଚି ପେଡ଼ିରେ ଜ୍ୱର ନୂଆର ଝାଡ଼ା ଝପକା ବାନ୍ତି ଉଛଳା ନ ନୁଆଣୀ ଠାରୁ ଆରମ୍ଭ କରି ଛୁଆ ଛସ୍ତା ଚିଆଁ ଚମକା ସବୁଥିରେ ଝଣ୍ଡା ପାଣି ଟିକିଏ, ତା ସାଙ୍ଗରେ ମୁଣ୍ଡିଆ ଓ ମାନସିକ। ବୁଢ଼ୀ ନାହିଁ, ବୁଢ଼ି ଯିବାର ଆଜିକି 10 ହେଲାଣି, ତା ସାଙ୍ଗେ ସାଙ୍ଗେ ପେଡ଼ି ପେଟରା ବି ଯାଇଛି, ଶେଷରେ ଠଣାଟା ବି ଗଲା। କାନ୍ଥ ଆଲମାରିରେ ଅଛି କ୍ୱିନାଇନ୍, କର୍ପୁର ଆରିଷ୍ଟ, ଟିଞ୍ଚର ଆୟୋଡ଼ିନ୍, ତୁଳା ବ୍ୟାଣ୍ଡେଜ୍, ସଲ୍ଫାଗୁଆଡ଼ିନ୍, ଏକ୍ୱାସାଇଟିକ୍ସ ଓ ପିପରମେଣ୍ଟ ସାଙ୍ଗକୁ ଅମୃତାଞ୍ଜନ, ଏତକ ପୁଅ ଦେଇ ବଟେଇଛି, ରୋଗ ବାଧିକିରେ କାମରେ ଆସିବ। ଗାଁ ଯାକ ସମସ୍ତେ ଅନେଇ ବସିଥାନ୍ତି ସେ ଆଲମାରୀ, କିଏ ଆସି କହେ ସୌରାଇ ଏଥର ମାଳିକା ଫଳିଲା, ଘାଇ ଭାଙ୍ଗିବ, ବଉଳା କୁମ୍ଭୀର ଯିବ ଠାକୁରାଣୀ ଦର୍ଶନକୁ, ପାଣି 28 ହେଲାଣି, ବନ୍ଧରେ ଘଳିଆ ପଡ଼ିଲାଣି, ରଥିଆ ଦେଖିକିରି ଆସି କହୁଛି ପରା। ବୁଢ଼ା ସଉରା ହସିଦେଲା, କହିଲା ଯାରେ ଏମନ୍ତ ଘାଇ ଭାଙ୍ଗିବ, ଆମ ସରକାର କ'ଣ ମିଛେଇ ବସିଛନ୍ତି, ଏଡ଼େ ଏଡ଼େ ଇଞ୍ଜିନିୟର ମାନେ ଗୁନା କମ୍ପାସରେ ଯେ ମାପୁଛନ୍ତି, ଖାଲି କ'ଣ ମାହାଳିଆକୁ। ବୁଢ଼ା ସୌରୀର କିନ୍ତୁ ଛାତି ଟିକିଏ ଦବିଗଲା, ଘରଟାକୁ ଚାହିଁଲା, ନା ଗାଁଟା ଯାକ ଭାସିଯିବ ପଛେ ଏ ଘର ଭାଙ୍ଗିବନି। ଖୁବ୍ ଜୋରରେ ତୁଫାନଟାଏ ପିଟିଦେଲା, ବୁଢ଼ା ଉଠି ପଡ଼ିଲା, ପୁଣି ମନକୁ କ'ଣ ଭାବିକିରି ବସି ପଡ଼ିଲା, କିଛି ଚିନ୍ତା ନାହିଁ, ଯେତେ ବଢ଼ି ଆସୁଛି ଆସୁ ସୌରୀ ଘରେ କିନ୍ତୁ ପାଣି ପଶିବନି, ଏକ ତ ଉଚ୍ଚା ଢିଅ ତହିଁରେ ପୁଣି ଉଚ୍ଚା ପିଣ୍ଡା, ପାଣି ପଶିବାକୁ ଲାଗେ ଦଣ୍ଡେ, ପଶିଲେ ବି ଡର ନାହିଁ, ଏ ନିଆଁକୁ ଯେତେ ବଡ଼ ବଢ଼ି ପଛେ ହେଉ ସହଜରେ ଟଳେଇ ପାରିବ ନାହିଁ, ଏ ବନ୍ଧ ଯିଏ ପକାଇଛି ସେ ଏମିତି ସେମିତି ଲୋକ ନୁହେଁ, ତାକୁ ମାଟି ବିଦ୍ୟା ଜଣାଥିଲା ପରା। ତଥାପି ବୁଢ଼ାର ଗୋଟାଏ ଦକ, ବନ୍ଧଟା ଯେଉଁ ମୁସ୍ତରରେ କେଉଁ ପୁରୁଷରୁ ପଡ଼ିଥିଲା ଟିକିଏ ସେଥିରେ ହେରଫର ହେଇଛି, ପୁଅ ବୁଦ୍ଧିରେ ଅଗଣାଟା ଟିକିଏ ନାକୁ ଦକ୍ଷିଣ ଶୁଳିଆ ଧରିଛି, ପହିଲୁ ବାଁ ପାଖକୁ ଘରଟା ଲମ୍ବ ଚୌପାଢ଼ି, ଏବେ ଦାଣ୍ଡ ଦୁଆରର ଦୁଇ ପାଖରେ ସମାନ ସମାନ ଦୁଇଟା ଘର ବୈଠକ ଖାନା। ବୁଢ଼ାର ମନ ଦୁଡ଼ବୁଡ଼ିଆ ଜାଣି ପୁଅ ଗୋଟାଏ ଇଞ୍ଜିନିୟରକୁ ସାଙ୍ଗରେ ନେଇକରି ଆସିଲା। ସେ କେମନ୍ତ ବିଲାତ ଫେରନ୍ତା। ବିଲାତରେ ପରା ଏଇ ଇଞ୍ଜିନିୟରମାନେ ପାତାଳ ଫୁଟେଇକରି ରାସ୍ତା କରିଛନ୍ତି, ଉପରେ ନଈ ସଡ଼କ, ଏମାନଙ୍କୁ କ'ଣ ଅଜଣା। ବର୍ଷ କେଇଟାରେ ଗୋଟାଏ ରାକ୍ଷସ ଭଳି ହାବଡ଼ା ପୋଲ ତିଆରି କରିଦେଲିଟି, ଏମାନେ ସାକ୍ଷାତ ବିଶ୍ୱକର୍ମା, ତାଙ୍କ କଥା କ'ଣ ଅନ୍ୟଥା ହେବ। ପୁଣି ବିଲାତରୁ ପାଠ ପଢ଼ିକରି ଆସିଛନ୍ତି। ସେହି ସାହେବ ଇଞ୍ଜିନିୟର କହିଲା, ବନ୍ଧ କିଛି ହେବ ନାହିଁ, ଆମ ସରକାର ଥାଉ ଥାଉ କଂଗ୍ରେସ ସରକାର ଥାଉ ଥାଉ ବନ୍ଧ ଭାଙ୍ଗିବ କେବେ ନୁହଁ। ବୁଢ଼ା ଦମ୍ଭ କରି ରହିଲା, ଆଜ୍ଞା ବନ୍ଧ ଯଦି ଭାଙ୍ଗେ ତେବେ ଆମ ଗାଁଟା ତ ସୁଅ ମୁହଁରେ ଭାସିଯିବ। ଲୋକେ ସବୁ ପଳାଇବାକୁ ଆରମ୍ଭ କଲେଣି। କିଏ ଜଣେ କହିଲା, ହଁ, ବୁଢ଼ା ଅଟୋଟାକୁ ଲମ୍ବେଇ ଦେଇ କହିଲା, ହବ ତ ହବ, ଶିଳଶୁଳପୁଆ ଯଦି ଗଗନ ଉଡ଼ିବେ ଶିମିଳି ତୁଳା କ'ଣ କହିବ, ମୋତେ ରଖ, ଯିବା ତ ଯିବା ଆଉ କ'ଣ। ଏତିକି ବେଳେ ମହିଆ ଚମାର ଆସି କହିଲା, ବନ୍ଧ ଆଉ ଥାକିବନି ବାବୁ, ଇଞ୍ଜିନିୟରମାନେ ସବୁ ଯନ୍ତ୍ର ଲଗେଇ ଦେଖୁଛନ୍ତି, ଚାଲନ୍ତୁ, ଜୀବ ଥିଲେ ସମ୍ପତ୍ତି। ବୁଢ଼ା ଚିଡ଼ି ଉଠି କହିଲା, ଯା ଯା, ସାହସର ପୋଡ଼ାରଣ କାଢ଼ୁଛି, ମରିବାର ଥିଲେ କେହି ବଞ୍ଚେଇ ପାରିବେ ନାହିଁ କି ବଞ୍ଚିବାର ଥିଲେ କେହି ମାରିପାରିବେ ନାହିଁ, ଯା ଯା ତମେ ସବୁ ପଳାଅ, ମରଣ କାଳେ ନିଦ୍ରା ଗଲେ ଜମକି ଛାଡ଼ିଦେବ ଭଲେ। ଗାଁରେ ଶଙ୍ଖ ହୁଳହୁଳି ଉଛୁଳି ପଡ଼ିଲା, ହରିବୋଲ ଶବ୍ଦରେ ଆକାଶଟା ଯେମିତି ଫାଟି ପଡ଼ୁଛି। ବୁଢ଼ା ହସିଲା, ବାରମାସିଆ ମୂଲିଆଟା କଥା ନ ଶୁଣି ଗୋରୁଗୁଡ଼ାକ ସବୁ ଫିଟେଇଦେଲା। ନିଶବ୍ଦ ରାତି, କିଏ ଗୋଟାଏ ହୁଡ଼ି ପକେଇଗଲା, ସରକାର ବନ୍ଧ ଉପରେ ଲାଲ ବତୀ ଜଳେଇ ଦେଲେଣି, ବନ୍ଧ ଭାଙ୍ଗିଲା, ହୋ ପଳେଇ ଆସ। ବୁଢ଼ା ଚମକି ପଡ଼ିଲା, ପୁଣି ଭାବିଲା, ଏଗୁଡ଼ାକ ମୂର୍ଖ, ନଈ ନ ଦେଖୁଣୁ ଲଙ୍ଗଳା, ଏମାନେ ବୁଡ଼ିବେ ନାହିଁ ତ ଆଉ କିଏ ବୁଡ଼ିବ। ସରକାର କହିଛନ୍ତି, ସରକାର ଇଞ୍ଜିନିୟରମାନେ କହିଛନ୍ତି ବନ୍ଧ ଭାଙ୍ଗିବ ନାହିଁ, ସମସ୍ତେ ଥୟଧର, କ'ଣ ନା ବନ୍ଧ ଭାଙ୍ଗିଗଲା, ଭାଙ୍ଗିବାଟା କ'ଣ ଶସ୍ତା ପଡ଼ିଛି, ଇଞ୍ଜିନିୟରମାନଙ୍କ କଥା ମିଛ ହୋଇଯିବ। ଘରେ ବୁଢ଼ୀ ଭାଉଜ ଆଉ ଗୋଟାଏ ନିଅସି ତେଲୁଣୀ, ତେଲୁଣୀ ଆଙ୍କରି ଘରେ ଖାଏ ରହେ, ଧାନ ଉସାଏ, କୁଟେ, କାଣ୍ଡେ, ବାସନ ମାଜେ, କୋଳାହଳ ଶୁଣେ, ସମସ୍ତଙ୍କୁ କହୁଥାଏ, ଚିନ୍ତା ନାହିଁ ଆମର କ'ଣ ହେବ, ବିଲାତ ଫେରତା ଇଞ୍ଜିନିୟର କହିଛି ପରା ଏ ଘର କିଛି ହେବ ନାହିଁ, ବନ୍ଧ ଭାଙ୍ଗିଗଲା, ତାଳଗଛ ପ୍ରମାଣରେ ପାଣି ମାଡ଼ି ମାଡ଼ି ଆସୁଛି, ପଳେଇ ଚାଲ ପଳେଇ ଚାଲ, ଯିଏ ଯେଉଁଠି ଅଛ ପଳେଇ ଚାଲ। ବୁଢ଼ାର କାନକୁ ଗୋଟାଏ ଗର୍ଜନ ଶୁଭିଲା, ଭାବିଲା ତୋଫାନ ତୋଫାନ। ମୂଲିଆଟା ଦୌଡ଼ି ଆସି କହିଲା, ସତ୍ୟାନାଶ ବାବୁ ସତ୍ୟାନାଶ, ଚାରିଆଡ଼େ ବଢ଼ି ପାଣି, ଦାଣ୍ଡରେ ସୁଅ ଛୁଟୁଛି, ଆଉ ରକ୍ଷା ନାହିଁ। ଏହା କହି ସେ ଏକା ଡିଆଁକେ ଚମ୍ପଟ ମାରିଲା। ଏତେବେଳକେ ବୁଢ଼ା ଟିକିଏ ହସିଲା, ଘର ଚାରିପଟେ ବୁଲି ଆସିଲା, କିଛି ହେବ ନାହିଁ ମୋର, ଜବର ଘର, ଦୋତାଲା ନିଅ ପଡ଼ିଛି, କ'ଣ ହେବ। ଘର ଭିତରକୁ ଗଲା, ଦେଖିଲା କଂସା ବାସନ, ଗହଣା ଗାଣ୍ଠି, ଲୁଗାପଟା ସବୁ ଯେମିତି ସେମିତି ଅଛି, ବଢ଼ି ପାଣି ତାକୁ ଛୁଇଁ ନାହିଁ କି ଛୁଇଁବ ନାହିଁ, ବନ୍ଧ ଭାଙ୍ଗି ନାହିଁ କି ଭାଙ୍ଗିବ ନାହିଁ। ଗାଦି ଘରକୁ ଗଲା, ଚାହିଁଲା, ଧର୍ମ ନାବ ଏଇ ଏକା ସତ୍ୟ, ଇ ଥାଉ ଥାଉ ବୁଢ଼ା ଘରେ ପାଣି ପଶିବ, ଅସମ୍ଭବ। ଶୋଇଲା ଘର କାଚ ଆଲମାରିକୁ ଚାହିଁଲା, ଅନେକ ଔଷଧ, ସବୁଦିନେ ଗାଁବାଲା ମାଗିକି ଆସନ୍ତି, ଆଜି ତ କେହି ଆସିନାହାନ୍ତି, ଏଥିରୁ କେହି ତ ବଢ଼ି ମରୁଡ଼ିରୁ ରକ୍ଷା କରିପାରିବ ନାହିଁ, ଯେଉଁ ଔଷଧ ଯେଉଁଥିପାଇଁ, ରେଳଗାଡ଼ି 9 ଉପରୁ ଟଳିବ ନାହିଁ, ଜ୍ୱର ଔଷଧ ଝାଡ଼ାକୁ ହେବ ନାହିଁ, କିନ୍ତୁ କିନ୍ତୁ ଆଜି ଅନେକ ଦିନ ପରେ ଖୁବ୍ ଜୋରରେ ମନେ ପଡ଼ିଲା ଶରତ ବୋଉ କଥା, ସେଥିଲେ ହୁଏତ କହିଥାନ୍ତା, ଏ ଧଣ୍ଡା ଟିକିଏ ପାଅ, ବିପଦ ଟଳିଯିବ। ବୁଢ଼ା ହସିଲା, ଇଞ୍ଜିନିୟରମାନେ କହିଛନ୍ତି କିଛି ହେବ ନାହିଁ, ଧଣ୍ଡା ଫଣ୍ଡାରୁ କ'ଣ ମିଳିବ। ବୁଢ଼ୀ ଭାଉଜ ଆସି ତନାଘନା କଲେ, କ'ଣ କରୁଛ ସଉରୀ, ପାଣି ଯେ ଆସି ପିଣ୍ଡାକୁ ଲାଗିଲାଣି। ଏଁ, ପିଣ୍ଡାକୁ ଲାଗିଗଲା, ବାଉରିଆ କାହିଁ ଗଲା, ସେ ତେଲୁଣୀ ମାଇକିନାଟା କୁଆଡ଼େ ଗଲା, ସେ ଦୁହେଁ ଯାକ ପଳେଇଲେଣି। ବୁଢ଼ା ହସି ହସି କହିଲା, ପାଗଳ ଇଞ୍ଜିନିୟର, ବିଲାତ ଫେରତା ଇଞ୍ଜିନିୟରଙ୍କ କଥା ମିଛ ହେବ। କହୁ କହୁ ପାଣି ମାଡ଼ି ଆସି ପିଣ୍ଡା ଟପି ଘର ଭିତରକୁ ପଶି ଆସିଲା। ସଉରୀ, ବୁଢ଼ୀ ଚିତ୍କାର କରି ଉଠିଲା। ବୁଢ଼ା ଦାଣ୍ଡକୁ ଯାଇ ବାଡ଼ିଟା ପକେଇଲା ମାପିବା ପାଇଁ ପାଣି କେତେ। ବୁଢ଼ାର ଦଲକୁ ଉଠିଲା, ନିଶ୍ୱାସ ଶୁଖିଗଲା ସେଇ ଥଣ୍ଡା ପବନରେ ବି। ବୁଢ଼ା ପୁଣି ଆସିଲା ଘର ଭିତରକୁ, ନା କିଛି ହେବ ନାହିଁ, ଏ ଘରର କିଛି ହେବ ନାହିଁ, ବିଲାତ ଫେରତା ଇଞ୍ଜିନିୟରମାନେ କହିଛନ୍ତି ଘର ଭାଙ୍ଗିବା କ'ଣ ସହଜ, ଚଢ଼ନୁ ଆଉ ପିଢ଼ାକୁ ଚଢ଼। ବୁଢ଼ା ଖଟ ଉପରେ ଖଟ ପକେଇ ଦେଇ ବୁଢ଼ୀକି ଚଢ଼େଇଦେଲା ପିଢ଼ା ଉପରକୁ। ନୋଟ ବିଡ଼ାଟା ଅଣ୍ଟାରେ ମାରି ବୁଢ଼ା ବି ଯାଇ ବସିଲା ପିଢ଼ା ଉପରେ। ପାଣି ଆସି ଢୋ ଢୋ ବାଡ଼େଇଗଲା କାନ୍ଥ ଉପରେ। ବୁଢ଼ୀ ଚିହିଡ଼ା ଛାଡ଼ୁଥାଏ, ଗଲା ସବୁ ଗଲା ସବୁ ଗଲା, କିଏ କେଉଁଠି ଅଛ, ହେ ଉଦ୍ଧାର କର, ଆମେ ଭାସିଗଲୁ ଆମେ ଭାସିଗଲୁ। ବୁଢ଼ା ତଥାପି କହୁଥାଏ, ଡର ନାହିଁ ନ ଆଉ, ଏ ଘର ଇଞ୍ଜିନିୟରଙ୍କ ଦେଖା ଘର, ପାଣି ମାଡ଼ରେ ହୁଙ୍କିବ ନାହିଁ। ଧଡ଼ାସ୍କିନା କାନ୍ଥଟା ପଡ଼ିଗଲା, ଘର ଛପର ଅଲଗା ହୋଇଗଲା କାନ୍ଥଠୁ, ଆଉ ବୁଢ଼ା ସମ୍ଭାଳି ପାରିଲା ନାହିଁ, ଭୋ ଭୋ କରି କାନ୍ଦି ଉଠିଲା। ନୂଆ ବୋଉ, ମୁଁ କ'ଣ ଜାଣିଥିଲି ଏଇଆ ହେବ ବୋଲି। ଚାଳି ଖଣ୍ଡକ ସୁଅରେ ଭାସି ଚାଲିଲା। ରାତି ପାହିଲାଣି କେତେବେଳୁ, ଚାରିଆଡ଼େ ଫର୍ଚ୍ଚା, ଜଳରେ ଜଳାର ନବ, ଗଛ ବୃଛ କେଉଁଠି କେମିତି ଦିଶୁଛି, ଜନମାନବ ଶୂନ୍ୟ। ବୁଢ଼ା ଦେଖିଲା ଗାଁ ମୁଣ୍ଡ ବାସୁଳେଇ ବରଗଛ ଆଗରେ, ଚାହୁଁ ଚାହୁଁ ଗୋଟାଏ ଡଅଁର ଚାଳଟାକୁ ଘୁରେଇ ଘୁରେଇ ବାଡ଼େଇ ଦେଲା ସେ ଗଛ କାଣ୍ଡରେ। ଚାଳଟା ଦୁଇଖଣ୍ଡ ହୋଇଗଲା। ବୁଢ଼ା କୁଣ୍ଢେଇ ପକେଇଲା ଗଛକୁ, ଜାବ ପଡ଼ିଯାଇଛି, ଚେତା ନାହିଁ। ବୁଢ଼ୀ କୁଆଡ଼େ ଗଲା ସେ ଜାଣେ ନାହିଁ, ବଢ଼ି ଛାଡ଼ିଯାଇଛି। ଗଛ ଉପରୁ ବୁଢ଼ା ତଳକୁ ଆସିଛି। ଗଛ ତଳର ମା' ବାସୁଳେଇ କେଉଁ ପାତାଳରେ ଯାଇ ପଡ଼ିଛନ୍ତି କେହି ଜାଣନ୍ତି ନାହିଁ।